ଆଦି ପୁସ୍ତକ 14 ପର୍ବ ଅନନ୍ତର ସିନିୟରର ଅମ୍ରାଫଲ ରାଜା ଓ ଇଲାସରର ଅରିୟକ ରାଜା ଓ ଏଲମର କଦର୍ଲାୟମର ରାଜା ଓ ଗୋଇମର ତିଦିୟଲ ରାଜାଙ୍କର ଅଧିକାର ସମୟରେ ଏମାନେ ସଦମର ରାଜା ବିଗ ଓ ହୋମର ରାଜା ବିର୍ସା ଓ ଅଦମାର ରାଜା ସିନାବ ଓ ସଦୟମର ରାଜା ସିମେବର ଓ ବିଲାର ଅର୍ଥାତ୍ ସୋୟର ରାଜା ସହିତ ଯୁଦ୍ଧ କଲେ। ଏ ସମସ୍ତେ ସିଦ୍ଧିମ୍ ପଦାରେ ଅର୍ଥାତ୍ ଲବଣ ସମୁଦ୍ର ନିକଟରେ ଏକତ୍ରିତ ହୋଇଥିଲେ। ଯେହେତୁ ସେମାନେ 12 ବର୍ଷ ପର୍ଯ୍ୟନ୍ତ କଦର୍ଲାୟମର ରାଜାଙ୍କର ବଶୀଭୂତ ରହି 3 ବର୍ଷରେ ତାଙ୍କର ବିଦ୍ରୋହୀ ହୋଇଥିଲେ, ଏହେତୁ 14 ବର୍ଷରେ କଦର୍ଲାୟମର ରାଜା ଓ ତାଙ୍କର ସହାୟ ରାଜଗଣ ଆସି ଅସ୍ତରତ କର୍ଣ୍ଣୟମରେ ରଫାଇୟ ଲୋକମାନଙ୍କୁ ଓ ହମରେ ସୁସୀୟ ଲୋକମାନଙ୍କୁ ଓ ସାବିକିରିୟାତ୍ ଥୟମିରେ ଏମୀୟ ଲୋକମାନଙ୍କୁ ଓ ପ୍ରାନ୍ତର ନିକଟସ୍ଥ ଏଲପାରସ୍ ପର୍ଯ୍ୟନ୍ତ ସେହିର ପର୍ବତ ନିବାସୀ ହୋରିୟ ଲୋକମାନଙ୍କୁ ଜୟ କଲେ। ପୁଣି ସେମାନେ ସେ ସ୍ଥାନରୁ ବାହୁଡ଼ି ଅଣମିସ୍ପଟ ଅର୍ଥାତ୍ କାଦେଶକୁ ଯାଇ ଅମାଲିକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍ସୋସନ୍ ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ। ଏହେତୁ ସଦମର ରାଜା ଓ ହମରାର ରାଜା ଓ ଅଦମାର ରାଜା ଓ ସଦୟମର ରାଜା ଓ ବିଲାର ଅର୍ଥାତ୍ ସୋୟର ରାଜା ଏହି 5 ରାଜା ମିଳିତ ହୋଇ ଏଲମର କର୍ଦ୍ଦୋଲୟମର ରାଜା ଓ ଗୋଇମର ତିଦିୟଲ ରାଜା ଓ ସିନିୟରର ଅମ୍ରାଫଲ ରାଜା ଓ ଇଲାସରର ଅରିୟକ ରାଜା ଏହି 4 ରାଜାଙ୍କ ସହିତ ସିଦ୍ଧିମ୍ ପଦାରେ ଯୁଦ୍ଧ କରିବାକୁ ଲାଗିଲେ। ସେହି ସିଦ୍ଧିମ୍ ପଦାରେ ମାଟିଆ ତୈଳର ଅନେକ ଖାତ ଥିଲା। ସଦମ ଓ ହମରାର ରାଜଗଣ ପଳାଇ ଯାଉ ଯାଉ ତହି ମଧ୍ୟରେ ପଡ଼ିଲେ, ପୁଣି ଯେଉଁମାନେ ଅବଶିଷ୍ଟ ରହିଲେ ସେମାନେ ପର୍ବତକୁ ପଳାଇଗଲେ। ଏ ନିମନ୍ତେ ସେମାନେ ସଦମ ଓ ହମରାର ସମସ୍ତ ସମ୍ପତ୍ତି ଓ ଭକ୍ଷ୍ୟଦ୍ରବ୍ୟ ଲୁଟିନେଇ ପ୍ରସ୍ଥାନ କଲେ। ପୁଣି ଅବ୍ରାହମଙ୍କର ପୁତୁରା ସଦମ ନିବାସୀ ଲୋଟଙ୍କୁ ଓ ତାଙ୍କର ସମସ୍ତ ସମ୍ପତ୍ତି ନେଇ ଚାଲିଗଲେ। ସେତେବେଳେ ଜଣେ ପଳାତକ ଏବ୍ରିୟ ଅବ୍ରାମଙ୍କୁ ସମାଚାର ଦେଲା, ସେହି ସମୟରେ ଅବ୍ରାମ ଇସ୍କୋଲର ଓ ଆନେରର ଭ୍ରାତା ଇମୋରୀୟ ମମ୍ରିର ଅଲନ ବୃକ୍ଷମୂଳେ ବାସ କରୁଥିଲେ। ପୁଣି ସେମାନେ ଅବ୍ରାମଙ୍କର ସହାୟ ଥିଲେ। ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇଯିବାର ସମାଚାର ଶୁଣିବା ମାତ୍ରକେ ଯୁଦ୍ଧବିଦ୍ୟାରେ ଶିକ୍ଷିତ ଆପଣା ଗୃହଜାତ 318 ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନନଗର ପର୍ଯ୍ୟନ୍ତ ଗଲେ। ଅନନ୍ତର ସେ ଆପଣା ଦାସମାନଙ୍କୁ 2 ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ। ପୁଣି ଦମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ। ଆଉ ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ। ଏହି ରୂପେ ଅବ୍ରାମ କଦର୍ଲାୟମରକୁ ଓ ତାଙ୍କର ସହାୟ ରାଜଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ ସଦମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ସାଦିପଦା ଅର୍ଥାତ୍ ରାଜାର ପଦାକୁ ଗମନ କଲେ। ପୁଣି ସାଲମର ରାଜା ମଲ୍କିସେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ। ସେ ସର୍ବପରିସ୍ଥ ପରମେଶ୍ୱରଙ୍କର ଯାଜକ। ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପାତ୍ର ହେଉନ୍ତୁ। ସର୍ବପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣକୁ ତୁମ୍ଭ ହସ୍ତରେ ସମର୍ପଣ କଲେ। ସେତେବେଳେ ଅବ୍ରାମ ସବୁ ଦ୍ରବ୍ୟର 10% ତାଙ୍କୁ ଦେଲେ। ଅନନ୍ତର ସଦମର ରାଜା ଅବ୍ରାମଙ୍କୁ କହିଲେ, ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ। ତହିଁରେ ଅବ୍ରାମ ସଦମର ରାଜାକୁ ଉତ୍ତର କଲେ, ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡେ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ। ପଛେ ଅବା ତୁମ୍ଭେ କହିବ, ଆମ୍ଭେ ଅବ୍ରାମଙ୍କୁ ଧନବାନ କରିଅଛୁ, କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି ତାହା ନେବି, ପୁଣି ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ ସେମାନେ ଅର୍ଥାତ୍ ଆନେର ଓ ଇସ୍କଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।